ନମସ୍କାର ଶ୍ରୋତା ବନ୍ଧୁ, ମୁଁ ତ ସାରଞ୍ଜନ ଆପଣମାନଙ୍କୁ ସ୍ୱାଗତ କରୁଛି ସ୍ୱାମୀ ବିବେକାନନ୍ଦ ମୋବାଇଲ ବାଣୀକୁ। ମୁଁ ଗୋଟେ କବିତା ପଢିବା ପାଇଁ ଚାହୁଁଛି, ତେବେ ଆସନ୍ତୁ ଶୁଣିବା ମୋର କବିତାଟି। ଅତଡ଼ା ଖାଇବା ନଦୀ ପରି ପ୍ରେମ କରେ କେବେ ସୀମା ଲଙ୍ଘନ। ଅତଡ଼ା ଖାଇବା ନଦୀ ପରି ପ୍ରେମ କରେ କେବେ ସୀମା ଲଙ୍ଘନ। ଅବିଶ୍ୱାସର କଳାମେଘ ହୋଇ ସଞ୍ଚାର ହୃଦେ କମ୍ପନ। ଅସଫଳତାରେ କେବେ ହୋଇଥାଏ ପ୍ରତିଶ୍ୱନ ଅମକ୍ଷ ଆତ୍ମାର। ସଫଳତାରେ କେବେ ହୋଇଥାଏ ପ୍ରତିଶ୍ୱନ ଅମକ୍ଷ ଆତ୍ମାର। ମେଘାନ୍ତ ଉଷାର ଅରକ୍ତି ସବିତା ଦୀପ୍ତିମୟ ଅନ୍ତରଙ୍ଗତାର। କେବେ ପରୁଆନା ଉତ୍ସୁକତା ପ୍ରେମର ସୃଷ୍ଟି କରେ ଦିନାନ୍ତର ଆଭା। ଫେନିଳ ଉଚ୍ଛ୍ୱାସ କରେ ଅଭିଭୂତ ଆସକ୍ତିର ହୋଇ ବର୍ଣ୍ଣ ବିଭା। ଧନ୍ୟବାଦ।